ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥି ଆମ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026କେ ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମିଆଥି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉର୍ ତମାଖୁ ସେବନ ଆର୍ ତାର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ତମାଖୁ ବର୍ଜନ ଦିବସ। ଇ ବଛର ଖରା ମାସେ ଦେଖାଦେଇଥିବାର ଜବର ଗରମ ଆଉ ଗୁଲଗୁଲି ସମିଆଥି ସବୁନୁ ଅତ୍କା ସତର୍କ ରହିବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକୁ ପରାମର୍ଶ ଦେଇଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 134 ନମ୍ବର ଅଧ୍ୟାୟ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିକରି ଶ୍ରୀ ମୋଦି କହିଛନ୍, ଖରାର ପ୍ରକୋପନୁ ରକ୍ଷା ପାଇବାର ଲାଗି ଭିନ୍ ଭିନ୍ ସରକାରୀ ବିଭାଗ ତରଫୁ ଜାରି କରିଥିବାର ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ହେବା। ଭରପୁର ପାନ୍ ପିଇବାର ସହିତ ଜବର ଖରା ହେଉଥିବାର ସମିଆଥି ଘରୁ ବାହାରକେ ଗଲାବେଳେ ସତର୍କ ହେବାର୍କେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକେ ପ୍ରଶଂସା କରିକରି କହିଛନ୍, ଜବର ଗରମ ହେଉଥିବାର ବେଳେ ବେଲପଣା ବାଗିର ଥଣ୍ଡା ପିଇବାର ଦରବ ଶରୀର ଲାଗି ବହୁତ ହିତକର ଆଏ।
ତୋ କାଫି ଜଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଅର୍ ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତ ଲସି ମିଲ୍ ଯାଏଗି, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଅର୍ ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଅର୍ ବିହାର ଝାଡ଼ଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତୁ କା ସରବତ ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଅର୍ ଗୋଆ ମେ କୋକମ ସରବତ ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ ନିରମୋର ସମ୍ବାରମ ଅର୍ ଓଡ଼ିଶା ମେ ବେଲପନା। ବୋ ସିର୍ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ରୋଁ କି ପରମ୍ପରା କା ହିସ୍ସା।
ଖରା ମାସେ ଆମର ଆମର ଉତ୍ପାଦନ ଆଉ ତାର ଆଦର ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ସବୁ ଅଞ୍ଚଳନୁ ଉତ୍ପାଦିତ ହେଉଥିବାର ଆମର ଖାସ୍ ସ୍ୱାଦ ଆଉ ବାସ୍ନା ରହିଛି। ଏ ଅବସରରେ ସେ ଦେଶର ଭିନ୍ ଭିନ୍ ଜାଗାନୁ ଉତ୍ପାଦିତ ହେଉଥିବାର ଆମ ବାବଦେ କହିଛନ୍। ଆମ ଚାଷ କରୁଥିବାର ଚାଷୀମାନଙ୍କର ଉଦ୍ୟମକେ ପ୍ରଶଂସା କରିକରି ପ୍ରଧାନମନ୍ତ୍ରୀ କହିଛନ୍, କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥେ ଇଟା ବହୁତ ସାହାଯ୍ୟ କରୁଛେ। ଗାଁ ଇଲାକାନୁ ବାହାରୁଥିବାର ଆମ ଏହାଦେ ବିଶ୍ୱ ବଜାରନୁ ପହଞ୍ଚିଛେ। କିଛିଦିନ ତଲେ ନେଦରଲ୍ୟାଣ୍ଡସ୍ ଗସ୍ତ ବାବଦେ ଶ୍ରୀ ମୋଦି କହିଛନ୍, ଚୋଳ ଯୁଗର ପ୍ରାଚୀନ ତମ୍ବା ପାତ୍ରମାନଙ୍କୁ ଭାରତକେ ଫେରାଇ ଅଣାହୋଇଛେ। ଏ ତମ୍ବା ଦରବ ଚୋଳ ରାଜବଂଶର ସଫଳତା ବର୍ଣ୍ଣନା କରବାର ସହିତ ସେତେବେଳେ ନୌବାଣିଜ୍ୟ କେତେ ବରକସ ଥିଲା ସେ ବାବଦେ ଦର୍ଶଉଛେ। ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କର ସହିତ ଚୋଳ ରାଜୁତି ବେଲର ସମ୍ପର୍କ ବାବଦେ ଶ୍ରୀ ମୋଦି ଆଲୋକପାତ କରିଛନ୍। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀମାନଙ୍କୁ ସଂରକ୍ଷିତ କରିକରି ରଖବାର୍ଥି ସରକାର ଅହର ଚେଷ୍ଟା ଜାରି ରଖିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରନ ହୋଇଥିବାର ଗୋଟିଏ ଜରୁରୀ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ଦେଇଛନ୍। ଷଷ୍ଠ ସପ୍ତମ ଶତାବ୍ଦୀଥି ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କର ସହିତ ଯୋଡ଼େ ତିନିଟା ବିରଳ ତମ୍ବା ଦରବ ମିଳିଛେ ବୋଲି ଶ୍ରୀ ମୋଦି କହିଛନ୍। ଝାଡ଼ଖଣ୍ଡର ରାଞ୍ଚିନ ହୋଇଥିବାର ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ତରଫୁ ହୋଇଥିବାର ପ୍ରତିଯୋଗିତା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଏଥି 800 ଜଣ ଖେଳାଳି ଭିନ୍ ଭିନ୍ ବର୍ଗନୁ ଭାଗ ନେଇଥିଲେ। ଚାରିଟା ଜାତୀୟ ରେକର୍ଡ ସ୍ଥାପନା କରିଥିବା ଖେଳାଳିମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍। 100 ମିଟର ଦୌଡ଼ ପ୍ରତିଯୋଗିତାଥି ନୂଆ ରେକର୍ଡ କରିଥିବାର ଗୁରବିନ୍ଦର ବୀର ସିଂ ଆଉ ଓଡ଼ିଶାର ଖେଳାଳି ଅନିମେଷ କୁଜୁଙ୍କର ସଙ୍ଗେ ଶ୍ରୀ ମୋଦି କଥା ହୋଇଛନ୍। କାର୍ଯ୍ୟକ୍ରମ ସମିଆଥି ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ।
ଅନିମେଷ ଜୀ ନମସ୍କାର।
ନମସ୍ତେ ସାର୍, ମେ ନାମ ଅନିମେଷ କୁଜୁର ହେ। ମେ 200 ମିଟର ଅର୍ 400 ମିଟର କା ନ୍ୟାସନାଲ ରେକର୍ଡ ହୋଲ୍ଡର ହୁଁ। ଏଣ୍ଡ ମେ ଛତିଶଗଡ଼ ସେ ବିଲଙ୍ଗ କରତା ହୁଁ ସାର୍। ଏଣ୍ଡ ଅଭି ମେ ଓଡ଼ିଶା ସେ ଖେଳତା ହୁଁ। ମେ ଲାଷ୍ଟ ଇୟର ଏସିଆନ ମେଡାଲ ଅର୍ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡାଲ ଲେକେ ଆୟା। ଏଣ୍ଡ ମେ ଆଥଲେଟିକ୍ସ 2021 ସେ ଚାଲୁ କିଆ। ଜବ ମେ ସ୍କୁଲ ସେ ପାସ୍ ଆଉଟ ହୁଆ, ମେ ସୈନିକ ସ୍କୁଲ ଅମ୍ବିକାପୁର ସେ ପାସ୍ ଆଉଟ ହୁଁ। ଏଣ୍ଡ ମେ ପହଲେ ଫୁଟବଲ ଖେଳା କରତା ଥା। ଏଣ୍ଡ ମେରେ ପେରେଣ୍ଟସ କୋଭିଡ କେ ସମୟ ମୁଝେ ଥୋଡ଼ି ବହୁତ ଛୁଟ ଦେତେ ଥେ କି ତୁ ଯାକେ ବାହାର ଦୌଡ଼ ଲେ ୟା ଖେଲ ଲେ। ତୋ ଜବ କୋଭିଡ ଖତମ ହୋନେ ଲଗା ତୋ ମେରେ ଫୁଟବଲ କେ ଯୋ ଫ୍ରେଣ୍ଡସ ଥେ ଉନ୍ହୋନେ ମୁଝେ ବୋଲା କି ଷ୍ଟେଟ ମିଟ ହୋନେ ୱାଲା ଯାକି ତୁ ପାର୍ଟିସିପେଟ କର।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍, ଜ୍ୟୋତିର୍ବିଜ୍ଞାନ ସବୁବେଳେ ଜୁଆନ ପିଢ଼ିଙ୍କର ଲାଗି କୌତୁହଲ ସହିତ ଅନୁସନ୍ଧାନ ଦିଗେ ପ୍ରେରଣା ଦେଉଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ସାରା ଦେଶେ ଧୀରେ ଧୀରେ ଲୋକପ୍ରିୟ ହେଉଛି। ଜୁଆନ ପିଢ଼ିଙ୍କୁ ଏ କ୍ଲବ ଥି ସାମିଲ ହେବାର ସହିତ ଛୁଟି ଦିନମାନଙ୍କେ ପ୍ଲାନେଟୋରିୟମ ବୁଲିଯିବାରକେ ସେ ଅନୁରୋଧ କରିଛନ୍। ଭିନ୍ ଭିନ୍ କ୍ଷେତ୍ରଥି ପ୍ରଶଂସନୀୟ କାମ କରିଥିବା ନାଗରିକମାନଙ୍କର ବାବଦେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମଥି କହିଛନ୍। ସମାଜ ଲାଗି ନିରନ୍ତର କାମ କରୁଥିବା ଲୋକମାନଙ୍କରନୁ ଶିଖିକରି ନିଜେ କିଛି ଭଲ କାମର ଭାଗିଦାରୀ ହେବାରକେ ପ୍ରଧାନମନ୍ତ୍ରୀ ସମକୁ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ କୁଳପତି ସମ୍ମିଳନୀ 2026କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଉଦ୍ଘାଟନ କରିଛନ୍। ଜାତୀୟ ଶିକ୍ଷାନୀତି 2020ଥି ଡିଜିଟାଲ ଶିକ୍ଷା, ଦକ୍ଷତା ବଢ଼ାବାର, ନବସୃଜନ ଆଉ ଗବେଷଣାକେ ତହକାବାର ଆଉ କୌଶଳଭିତ୍ତିକ ଶିକ୍ଷା ଉପରେ ଜୋର୍ ଦିଆଯାଉଛେ ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟ ତିଆରି କରୁଥିବାର ଦକ୍ଷ ମାନବ ସମ୍ବଳ ଦେଶ ଆଉ ରାଜ୍ୟକେ ନୂଆ ରୂପରେଖ ଦେଶୀ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଜାତୀୟ ଶିକ୍ଷାନୀତି ଜୁଆନ ପିଢ଼ିଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ଦିଗେ ଗୋଟେ ମାଇଲ ଖୁଣ୍ଟା ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ସବୁନୁ ଭଲ ଆଉ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଦିଆଯିବାର ଲାଗି ଏଥି ଚେଷ୍ଟା କରାଯାଉଛି। ଓଡ଼ିଶା ଗୋଟେ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେଉଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜି ଓଡ଼ିଶା ଶିକ୍ଷା କ୍ଷେତ୍ରରେ କେବଳ ଅନ୍ୟ ରାଜ୍ୟମାନଙ୍କ ସହିତ ଆମ ଓଡ଼ିଶା ସମକକ୍ଷ ହୋଇନାହିଁ, ବରଂ ଏକ ସମୃଦ୍ଧ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ନେତୃତ୍ୱ ନେଇକରି ଆଗକୁ ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷରେ ଆମ ରାଜ୍ୟ ସରକାର ଉଚ୍ଚଶିକ୍ଷା ବଜେଟ୍ରେ ଏବଂ ଶିକ୍ଷା ବଜେଟ୍ରେ ମଧ୍ୟ ଯେଭଳି ଭାବରେ ଆମେ ଏହାକୁ ବହୁତ ପ୍ରାଧାନ୍ୟ ଦେଇଛୁ, ଆର୍ଥିକ ବର୍ଷ 2025-26 ପାଇଁ ଯଦି ଆମେ ଦେଖିବା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପାଇଁ ସର୍ବାଧିକ ରେକର୍ଡ 31,997 କୋଟି ଟଙ୍କା ଏବଂ ଉଚ୍ଚଶିକ୍ଷା ବିଭାଗ ପାଇଁ 3,664 କୋଟି ଟଙ୍କା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପାଇଁ 1,823 କୋଟି ଟଙ୍କା, ବିଭିନ୍ନ ବିଭାଗର ଏ ଶିକ୍ଷା କ୍ଷେତ୍ରରେ ସମୁଦାୟ ବଜେଟ୍ର ପ୍ରାବଧାନ ଆଜିର ଦିନରେ ରେକର୍ଡ 42,565 କୋଟି ଟଙ୍କାର ବଜେଟ୍କୁ ସମୁଦାୟ ବଜେଟ୍ର 13.7% ଆମେ ରଖିଛନ୍ତି।
କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ନିଯୁକ୍ତି, ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଆଉ ବିଶ୍ୱବିଦ୍ୟାଳୟମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରଥି ଆଗକେ ନେବାର ଲାଗି ଭିନ୍ ଭିନ୍ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଉ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତିମାନେ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥିଙ୍କୁ ରାଜ୍ୟପାଳଙ୍କର ଏଡିସି ଭାବେ ନିଯୁକ୍ତି ଦେଇଛନ୍। ଏତାର ସହିତ ସେ ଓଡ଼ିଶା ରାଜ୍ୟପାଳଙ୍କର ସମ୍ମାନଜନକ ଏଡିସି ପଦବୀଥି ନିଯୁକ୍ତ ହୋଇଥିବାର ପହିଲା ମହିଳା ଆଇପିଏସ୍ ଅଧିକାରୀ ହୋଇଛନ୍। ଲୋକଭବନ ହୋଇଥିବାର ଆନୁଷ୍ଠାନିକ କାର୍ଯ୍ୟକ୍ରମଥି ରାଜ୍ୟପାଳ ଅନନ୍ୟା ଅବସ୍ଥିଙ୍କୁ ନୂଆ ପୁଲିସ୍ ଏଡିସି ଭାବେ ସ୍ୱାଗତ କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାଥି ପୁରୀ ନୀଳାଦ୍ରି ଭକ୍ତନିବାସନ ଛତିଶା ନିଯୋଗର ଜରୁରୀ ବୈଠକ ମୁଲ୍ ହୋଇଛି। ବୈଠକଟି ଆଗକେ ହେବାରକେ ଥିବାର ରାଜେନ୍ଦ୍ରାଭିଷେକଠାନୁ ନୀଳାଦ୍ରି ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇକରି ଅନୁମୋଦନ କରାଯିବା। ଏତାର ସହିତ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମିଆଥି ଭିନ୍ ଭିନ୍ ବ୍ୟବସ୍ଥା ଉପରେ ଭିଲ୍ ଆଲୋଚନା କରାଯାଇକରି ସେସବୁକେ ଅନୁମୋଦନ କରାଯିବା। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବା ଋତୁରୁ ନୀତି ସବ୍କମିଟି ବୈଠକ ହେବା। ତମାଖୁ ସେବନ ଓ ସ୍ୱାସ୍ଥ୍ୟ ଲାଗି ହେଉଥିବାର ଇତାର କୁପ୍ରଭାବ ବାବଦେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। 1988 ପାଳନ କରାଯାଉଥିବାର ଏହି ଦିବସର ଏ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକେ ଉଜାଗର କରବାର, ନିକୋଟିନ୍ ଆଉ ତମାଖୁ ବାଗିର ବଦଭ୍ୟାସର ମୁକାବିଲା କରବାର। ତମାଖୁତି ସାଧଜାନୁ ଅତ୍କା ବିଷାକ୍ତ ଦରବ ରହିଛି, ସେ ଭିତରୁ 60 କର୍କଟ ରୋଗ କରାସି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାନୁ 15% ଅତ୍କା 51% ପୁରୁଷ ଆଉ 26% ମହିଳା କେନ୍ସି ପ୍ରକାର ତମାଖୁ ସେବନ କରସନ୍। ଓଡ଼ିଶାକେ ତମାଖୁମୁକ୍ତ ରାଜ୍ୟ ବନାବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସଟି ଆହ୍ୱାନ ଦେଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ ତମାଖୁ ସେବନର ଅପକାରିତା ବାବଦେ ନିଚେ ସଚେତନ ହେବାର ସହିତ ଅଲଗାମାନଙ୍କୁ ସଚେତନ କରବାର ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫୁ ଏସ୍ଆଇଆର୍ ବାବଦେ ବ୍ୟାପକ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫୁ ଗୋଟିଏ ଖାସ୍ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବାର ଏହି ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ, ପଞ୍ଚାୟତ ଆଉ ସହରାଞ୍ଚଳ ବୁଲିକରି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦେ ସଚେତନ କରାବା। କୃଷି ଅର୍ଥନୀତିକେ ଗତିଶୀଲ କରବାର୍ଥି ଆମ ଚାଷୀମାନଙ୍କର ଉଦ୍ୟମ ପ୍ରଶଂସନୀୟ କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ବେଲପଣା ଆଉ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ଭୁବନେଶ୍ୱରଠାରେ କୁଳପତି ସମ୍ମିଳନୀ 2026କେ ଉଦ୍ଘାଟନ କଲେ ରାଜ୍ୟପାଳ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମିଆଥି ଶୃଙ୍ଖଳିତ ନୀତିକାନ୍ତି ଲାଗି ଶ୍ରୀକ୍ଷେତ୍ର ପୁରୀନୁ ଚାଲିଛେ ଛତିଶା ନିଯୋଗର ବୈଠକ। ଆଉ ତମାଖୁ ସେବନ ଆଉ ତା'ର ଅପକାରିତାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।